स्थापितं येन भूतले स्वयं रूपकदामयं ददाति सोपदान्तिकम् वन्देहं श्रीगुरो श्रीकृतपदकमलं श्रीगुरुं दशमां च श्रीरूपं सर्वजातं सर्वमरणानुतं सजीवम् सदाद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादां सर्वमृतासीसखानुदां च हे कृष्णसिन्धो दीनबन्धोदयपदे ृंदवनेश्वरीशक्तिर्गा श्रीकृष्णा चैतन्या प्रभु नित्यानन्द हरे कृष्णा 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 हरे 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 राम 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 हरे हरे कृष्णा अधिराई महानदी कोल लिमिटेड कैंपस से ईशान सर ईशान सर महादेव हनुमान जी स्वागत ରହିଛି ପ୍ରକୃତରେ ଶିବଜୀ କିଏ ଶିବଜୀଙ୍କର କଣ ଶକ୍ତି ରହିଛି ସବୁ ଜାଣିବା ପାଇଁ ସେଇ ଶିବଜୀଙ୍କର ନିକଟରେ ପ୍ରାର୍ଥନା କଲେ ଆମେ ଭଗବାନ ଶିବଜୀଙ୍କ ବିଷୟରେ ଜାଣିପାରିବା। ଶିବଜୀଙ୍କ ତତ୍ତ୍ୱ ବହୁତ ବହୁତ ଦୃଢ ତତ୍ତ୍ୱ, ତେଣୁ ଆମକୁ ଅଳ୍ପ ସମୟ ଆମକୁ 8ଟାରେ ସମୟ ଦିଆଯାଇଛି ଆଉ ଅଧଘଣ୍ଟାରେ ସମୟ ଅଛି। ଏଇ ଅଧଘଣ୍ଟା ସମୟ ଭିତରେ ଆମର ଶିବଜୀଙ୍କର କୃପା ପ୍ରାର୍ଥନା କରି ଶିବଜୀଙ୍କ ବିଷୟରେ କିଛି କଥା କହିବା। ଶିବଜୀଙ୍କର କେମିତି ଉତ୍ପତ୍ତି ହେଉଛି, ଆର୍ଯ୍ୟର ଚତୁର୍ଦ୍ଦଶୀ ଶିବଜୀଙ୍କର ଆବିର୍ଭାବ ଦିବସ, ଶିବଜୀ କେମିତି ଆବିର୍ଭାବ ହେଉଛନ୍ତି ଆମ ଭାଗବତରେ ବର୍ଣ୍ଣନା କରାଯାଇଛି। ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି, ସୃଷ୍ଟିରେ ପ୍ରଥମେ ଆମର ଏଇ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯେଉଁ ରହିଛି ଚିତ୍ ଜଗତ, ସେଇ ଚିତ୍ ଜଗତରେ କାରଣାନ୍ୱୟ ଜଳ ଅଛନ୍ତି। ଯେଉଁ ଜଳ ଆପଣମାନେ ଗଙ୍ଗା ଦେବୀ ହିସାବରେ ଦର୍ଶନ କରୁଛନ୍ତି, ସେ ହେଉଛନ୍ତି କାରଣାନ୍ୱୟ ଜଳ ବା ଚିତ୍ ଜଗତର ଜଳ। ତେଣୁ ସେଇ କାରଣାନ୍ୱୟ ଜଳରେ ଭଗବାନ ତିନି ପୁରୁଷ ଅବତାର ଆସନ୍ତି, କାରଣଦୁଃଖ ସାଇ ବିଷ୍ଣୁ, ଗର୍ଭଦୁଃଖ ସାଇ ବିଷ୍ଣୁ ଏବଂ କ୍ଷୀରଦୁଃଖ ସାଇ ବିଷ୍ଣୁ। ପ୍ରଥମେ କାରଣଦୁଃଖ ସାଇ ବିଷ୍ଣୁ ଆସନ୍ତି, ଯିଏକି ଭଗବାନ କୃଷ୍ଣଙ୍କର ଯିଏ ବିସ୍ତାର ବଳରାମ ତାଙ୍କଠାରୁ ବିସ୍ତାର ହେଉଛନ୍ତି ଚାରି ଚତୁର୍ଭୁହ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ସେଇ ସଂକର୍ଷଣ ଠାରୁ ବିସ୍ତାର ହେଉଛନ୍ତି କାରଣ ଦେବସାଇ ବିଷ୍ଣୁ। ତେଣୁ ଏଇ କାରଣ ଦେବସାଇ ବିଷ୍ଣୁ କାରଣ କାରଣ ଉଦକ ସାଇ, ମାନେ ଉଦକ ହେଉଛି ଜଳ, କାରଣର ଜଳ ଯୋଉଟା ହଉଛି କାରଣ ଆମେ ଭାବୁଛେ ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର କରୁଛନ୍ତି ରିସର୍ଚ୍ଚ କରୁଛନ୍ତି କେମିତି ଭୌତିକ ଜଗତ ସୃଷ୍ଟି ହଉଛି ତାର କାରଣ କି ତାର କାରଣ ଶାସ୍ତ୍ରରେ ବର୍ଣ୍ଣନା କରିଛି ତାର କାରଣ ହଉଛି କାରଣ ଦୋକ ଯାଇ ଜଳ କାରଣ କାରଣାନ୍ନର ଜଳ ତେଣୁ ସେଇ କାରଣାନ୍ନର ଜଳରେ ଭଗବାନଙ୍କର ଗୋଟେ ବିସ୍ତାର ଆସୁଛନ୍ତି ଶଙ୍କର୍ଷଙ୍କ ଠାରୁ ସେ ହଉଛନ୍ତି କାରଣ ବ୍ୟବସାୟ ବିଷ୍ଣୁ ମହାବିଷ୍ଣୁ ଯାହା କୁହାଯାଏ ଯେ ସେଇଙ୍କ ନିଶ୍ୱସିତ କାଳ ମଥାବଲମ୍ବ୍ୟ ଜୀବନ୍ତି ରୋମିଲଜା ଜଗଦଣ୍ଡ ନାଥ ବିଷ୍ଣୁ ମହାନ ସୈୟଦସ୍ୟ କଳାବିଶେଷ ଗୋବିନ୍ଦ ମହାବି ପୁରୁଷ ତମନ୍ ଭଜାମି ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତରେ କଥା କହୁଛନ୍ତି କାରଣାନ୍ନବ ଜଳରେ ଯୋଉ ସାହିତ ହେଇଛନ୍ତି ଯେ ଭଗବାନ ବିଷ୍ଣୁ ସିଏ ହଉଛନ୍ତି ତାହାଙ୍କର ନିଶ୍ୱାସରେ ଏ ଭୌତିକ ଜଗତ ସବୁ ସୃଷ୍ଟି ହଉଛି ଯଶେଇଙ୍କ ନିଶ୍ୱସିତ କାଳ ମଥାବଲମ୍ବ୍ୟ ଯୋଉ ଯାହାଙ୍କର ନିଶ୍ୱାସ ପରିମାଣ ଆମେ ଚିନ୍ତା କରିପାରିବା ନାହିଁ ଆଉ ତାଙ୍କର ଅନ୍ୟ ଶକ୍ତି କଥା କଣ ଚିନ୍ତା କରିବା ଯାହାଙ୍କର ନିଶ୍ୱାସ ପରିମାଣ ଶାସ୍ତ୍ରରେ ଭଗବତ ଗୀତାରେ ଆପଣ ଦେଖିବେ ଭଗବାନ କହୁଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ମହାର୍ଯ୍ୟ ବ୍ରହ୍ମ ବିଧୁ ସହସ୍ର ଯୁଗ ମାନେ 1000 ଯୁଗ ହଉଛି ଇଏ ବ୍ରହ୍ମାଙ୍କର ଗୋଟେ ଦିନ ସେଇ ଜଗଦଣ୍ଡ ନାଥଙ୍କର ଯୋଉ ଜୀବନ ରହିଛି ତାଙ୍କର ଆୟୁଷ କେତେ ନା ଏଇଭଳି ଭାବରେ ମାସ ବର୍ଷ ହେଇକି ତାଙ୍କର 100 ବର୍ଷ ଆୟୁଷ ତେଣୁ ସେଇ ବ୍ରହ୍ମାଙ୍କର ଗୋଟେ ଦିନର ପରିମାଣ ଯଦି ଆମେ ହିସାବ କରିବା ତାହେଲେ ଆମେ ଚିନ୍ତା କରିପାରିବା ନାହିଁ ସତ୍ୟ ତ୍ରେତୟା ଦ୍ୱାପର କଳି ଏଇ ଚାରି ଯୁଗ ମିଶିଲେ ଗୋଟେ ଯୁଗ ହଉଛି ଦିବ୍ୟ ଯୁଗ ଖାଲି କଳି ଯୁଗର ପରିମାଣ ହଉଛି 432,000 ବର୍ଷ ଆର ଦୁଇ ଗୁଣ ହଉଛି ଦ୍ୱାପର ଯୁଗର ପରିମାଣ 864,000 ବର୍ଷ ତାର ତିନି ଗୁଣ ହଉଛି ତ୍ରେତୟା ଯୁଗର ପରିମାଣ 12,96,000 ବର୍ଷ ଏବଂ କଳି ଯୁଗର ଚାରି ଗୁଣ ହଉଛି ସତ୍ୟ ଯୁଗର ପରିମାଣ ଯାହାକି 17,28,000 ବର୍ଷ ତେଣୁ ଏଇଭଳି ଭାବରେ ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗ ମିଶିଲେ ଆସିବ 43,20,000 ବର୍ଷ ଇଏ ହଉଛି ଆକୁ ଯଦି ଆମେ ହଜାରରେ ଗୁଣିବା ଅର୍ଥାତ 432 କୋଟି ବର୍ଷ ହଉଛି ବ୍ରହ୍ମାଙ୍କର ଗୋଟେ ଦିନ ତେଣୁ ସେଇଭଳି ଭାବରେ ତାଙ୍କର ରାତ୍ରି ମଧ୍ୟ ରହିଛି 432 କୋଟି ବର୍ଷ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହେଇକି ଯେତେବେଳେ 100 ବର୍ଷ ହବ ସେତେବେଳେ ବ୍ରହ୍ମା ବା ଜଗଦଣ୍ଡ ନାଥଙ୍କର ସମୟ ପୁରିଯିବ ତାଙ୍କର ଆୟୁଷ ଶେଷ ହବ ଏବଂ ସେଇ ଆୟୁଷ ହଉଛି ଏଇ ଯୋଉ ଆମେ ଯୋଉ କହିଲେ କାରଣାନବ ଜଳରେ ଯୋଉ ମହାବିଷ୍ଣୁ ରହିଛନ୍ତି ତାଙ୍କର ନିଶ୍ୱାସର ପରିମାଣ ହଉଛି ସେତିକି ଆମେ ଯୋଉ ଗୋଟିଏ ନିଶ୍ୱାସ ଛାଡୁଛେ ଆମେ ଯୋଉ ଗୋଟେ ନିଶ୍ୱାସ ଛାଡୁଛେ କେତେ ସମୟ ଆମେ ନିଶ୍ୱାସ ଛାଡିପାରୁଛେ ଗୋଟେ ମିନିଟରୁ ଆହୁରି ଅଳ୍ପ ସମୟ ଆମକୁ ଗୋଟେ ମିନିଟ ବି ଆମେ ନେଇପାରୁନି ରହିପାରୁ ରଖିପାରୁନି ନିଶ୍ୱାସକୁ ଭିତରକୁ ଛାଡୁଛେ ବାହାରକୁ କିନ୍ତୁ କାରଣାନବ ଦଳର ଯୋଉ ରହିଛନ୍ତି ବିଷ୍ଣୁ ତାଙ୍କର ନିଶ୍ୱାସ ପରିମାଣ ଏଇଭଳି ଭାବରେ ଆଉ ତାଙ୍କର ଶକ୍ତି କଥା କଣ କହିବା ତେଣୁ ସେଇଭଳି ଭାବରେ ଏ ସମସ୍ତ ଭୌତିକ ଜଗତ ତାଙ୍କର ନିଶ୍ୱାସରୁ ଜାତ ହଉଛନ୍ତି ଏବଂ ତାଙ୍କର ନିଶ୍ୱାସ ଜାତ ଏଇ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହଉଛି ସେତେବେଳେ କାରଣାନବ ବିଷ୍ଣୁଙ୍କର ଗୋଟେ ବିସ୍ତାର ଆସୁଛନ୍ତି ସିଏ ହଉଛନ୍ତି ଗର୍ଭଦୋଷାୟୀ ବିଷ୍ଣୁ ସେ ଗର୍ଭଦୋଷାୟୀ ବିଷ୍ଣୁ ଏଇ ଯୋଉ ଭୌତିକ ଜଗତର ଅର୍ଦ୍ଧେକ ପରିମାଣ ତାଙ୍କର ଶରୀରରୁ ସ୍ୱେଦ ନିର୍ଗତ କରିକିରି ଅର୍ଦ୍ଧେକ ପରିମାଣ ଜଳରେ ଭେଟଉଛନ୍ତି ଯାହାକୁ କୁହାଯାଉଛି ଗର୍ଭୋଦକ ଜଳ ଏବଂ ସେଇ ଗର୍ଭୋଦକ ଜଳରେ ଭଗବାନ ଗର୍ଭୋଦକଶାୟୀ ବିଷ୍ଣୁ ଶୟନ କରୁଛନ୍ତି ଅନନ୍ତଦେବ ଅନନ୍ତନାଗ ହଉଛନ୍ତି ତାଙ୍କର ଶଯ୍ୟା ହିସାବରେ ରହିଛନ୍ତି ଏବଂ ଲକ୍ଷ୍ମୀ ତାଙ୍କର ସବୁବେଳେ ସେବା କରୁଛନ୍ତି ଗର୍ଭୋଦକଶାୟୀ ବିଷ୍ଣୁଙ୍କର ସବୁ ବିଷ୍ଣୁଙ୍କର ସେବା ହଉଛନ୍ତି ଲକ୍ଷ୍ମୀ କରୁଛନ୍ତି ଲକ୍ଷ୍ମୀ ନାରାୟଣ ରହିଛନ୍ତି ଲକ୍ଷ୍ମୀ ସେବା କରୁଛନ୍ତି ତେଣୁ ଗର୍ଭଦୋଷାୟୀ ବିଷ୍ଣୁଙ୍କ ପାଖରୁ ଏ ସୃଷ୍ଟି ଆରମ୍ଭ ହଉଛି ଗର୍ଭଦୋଷାୟୀ ବିଷ୍ଣୁ ନିଜର ଯୋଉ ଭଗବାନଙ୍କର ଯୋଉ ରହିଛି ରୂପ ରହିଛି ତାକୁ ତାଙ୍କର ରୂପକୁ କୁନ୍ତି ଦେଇକି ସ୍ତୁତି କରିଛନ୍ତି ନମୋ ପଙ୍କଜ ନାମାୟ ନମୋ ପଙ୍କଜ ମାଳିନୀ ନମଃ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଗ୍ରେ ଭଗବାନଙ୍କର ରୂପ ଏତେ ସୁନ୍ଦର ସେ ସୌନ୍ଦର୍ଯ୍ୟକୁ ଆମେ ତୁଳନା କରିପାରିବା ନାହିଁ ଭଗବାନଙ୍କର ସୌନ୍ଦର୍ଯ୍ୟକୁ ଅନୁପମ ବୋଲି କୁହାଯାଉଛି ତାଙ୍କର କୌଣସି ଉପମା ନାହିଁ କିନ୍ତୁ ତଥାପି ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଯାହା ରହିଛି ପଦ୍ମ ସହିତ ଆମେ ତୁଳନା କରୁଛୁ ଯାହାଙ୍କର ପଙ୍କଜ ନାଭାୟ ଯାହାଙ୍କର ନାଭି ହଉଛି ପଦ୍ମ ଭଳି ନମ ପଙ୍କଜ ନାଭାୟ ନମ ପଙ୍କଜ ମାଳିନୀ ସେ ଗୋଟେ ଯୋଉ ମାଳା ଫୁଲମାଳ ଧାରଣ କରନ୍ତି ସେ ଏଇ ପଦ୍ମଫୁଲର ମାଳା ଧାରଣ କରନ୍ତି ଏବଂ ନମ ପଙ୍କଜ ନେତ୍ରାୟ ଭଗବାନଙ୍କ ନେତ୍ର ମଧ୍ୟ ସେଇଭଳି ଭାବରେ ପଦ୍ମଫୁଲ ଭଳି ଏବଂ ନମ ପଙ୍କଜାଙ୍ଗ୍ରହି ଅଙ୍ଗ୍ରହି କହିଲେ ଭଗବାନଙ୍କ ପାଦ ମଧ୍ୟ ସେଇଭଳି ପଦ୍ମ ଭଳି ତେଣୁ ଭଗବାନଙ୍କର ପାଦ ପଦ୍ମ ବୋଲି କୁହାଯାଏ ତେଣୁ ଏଇ ଯୋଉ ଗର୍ଭଦକ୍ଷ ବିଷ୍ଣୁଙ୍କର ଯୋଉ ନାଭି ଅଛି ସିଏ ଗୋଟେ ପଦ୍ମ ଭଳି ଦେଖିବା ପାଇଁ ଏବଂ ସେଇ ପଦ୍ମରୁ ସିଏ ଗୋଟେ ପଦ୍ମ ଜାତ କରୁଛନ୍ତି ଏବଂ ସେଇ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି ତେଣୁ ବ୍ରହ୍ମା ହେଉଛନ୍ତି ଏ ବିଶ୍ୱ ଜଗତର ବିଶ୍ୱ ବ୍ରହ୍ମାଣ୍ଡର ସେ ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ ଏବଂ ସିଏ ହେଉଛନ୍ତି ଭଗବାନଙ୍କର ଗୁଣ ଅବତାର ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ଏ ଯୋଉ 33 କୋଟି ଦେବତା ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଏଇ 3 ଜଣ ରହୁଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ ବିଷ୍ଣୁଙ୍କର ଆମେ କହିଲୁ କେମିତି ବିଷ୍ଣୁ ସୃଷ୍ଟି ହେଉଛନ୍ତି ବିଷ୍ଣୁ କେମିତି ଆସୁଛନ୍ତି ସିଏ ହେଉଛନ୍ତି ଗୁଣ ଅବତାର ବୋଲି କୁହାଯାଉଛି ଏ ଭୌତିକ ଜଗତରେ ଯୋଉ 3ଟି ଗୁଣ ରହିଛି ଏଇ 3ଟି ଗୁଣକୁ ଆଶ୍ରୟ କରି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଆସୁଛନ୍ତି ବିଷ୍ଣୁ ଯୋଉ ଆସୁଛନ୍ତି ସିଏ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ବିଷ୍ଣୁ ଉଭୟ ଏକାଧାରରେ ଜଣେ ପୁରୁଷ ଅବତାର ଏବଂ ଗୁଣ ଅବତାର ମଧ୍ୟ ତେଣୁ ସେଇ ଗର୍ଭଦେଶ ବିଷ୍ଣୁଙ୍କର ଯୋଉ ନାଭି ପଦ୍ମରୁ ଗୋଟେ ପଦ୍ମ ଜାତ ହଉଛି ସେଇ ପଦ୍ମରେ ବ୍ରହ୍ମା ଜାତ ହଉଛନ୍ତି ସିଏ ଆସୁଛନ୍ତି ରଜଗୁଣରୁ ତେଣୁ ସିଏ ରଜଗୁଣ ଅବତାର ବ୍ରହ୍ମା ବ୍ରହ୍ମା ଜଣେ ଜୀବ ଜୀବତତ୍ଵ ଯେ କି ଯଦି ଜଣେ ଶିବଜୀ କହିବେ ସେ କଥା ଆମର ତ କମ୍ ସମୟ ଅଛି ଆମେ ଏତେ ଆଲୋଚନା କରିପାରିବା କି ନାଇଁ କହିପାରୁନୁ ତେଣୁ ଆମେ ପ୍ରଥମରୁ କହିଦଉଛୁ ଶିବଜୀ ସେ କଥା କହିବେ ସ୍ୱଧର୍ମ ନିଷ୍ଠ ସତଧର୍ମ ବି ପୁମାନ ବିରିଚିତା ମେଟି ତଥା ପରମିମାମ ଅବ୍ୟାକୃତ ଭାଗବତ ବୈଷ୍ଣବ ପଦମ ଯଥାହମ ବିବୁଧା କଳା ଦେ ଶିବଜୀଙ୍କର ଉକ୍ତି ଏଇଟା ଆମେ ଏଇଟାକୁ ପରେ କେତେବେଳେ ଆଲୋଚନା କରିବା ଯଦି ସମୟ ହବ ଖାଲି ଆମେ କହିବାକୁ ଚାହୁଁ ସଂକ୍ଷେପରେ ଯେ ବ୍ରହ୍ମା ହଉଛନ୍ତି କିଏ ନା ଯିଏ ସ୍ୱଧର୍ମ ନିଷ୍ଠ ସତଧର୍ମ ବି ପୁମାନ ନିଜର ସ୍ୱଧର୍ମକୁ 100 ଜନ୍ମ ଧରିକି ଯଦି ଜଣେ ପାଳନ କରିପାରିବେ ତାହେଲେ ସେ ଜୀବ ଭଗବାନଙ୍କର ଏଇ ବ୍ରହ୍ମାଙ୍କର ଅବତାର ହେଇପାରିବେ ବ୍ରହ୍ମା ଯେ କି ରଜଗୁଣର ଅବତାର ଏଇ ଜଣେ ଉପଯୁକ୍ତ ଜୀବ ମିଳିଲେ ସେ ବ୍ରହ୍ମା ହୁଅନ୍ତି କିନ୍ତୁ ଯୋଉ କଳ୍ପରେ ଯୋଉ ସୃଷ୍ଟିରେ ଏଇଭଳି ଜଣେ ଉପଯୁକ୍ତ ଜୀବ ମିଳନ୍ତି ନାହିଁ ସେ କଳ୍ପରେ ଭଗବାନ ସ୍ୱୟଂ ଏଇ ରଜଗୁଣର ଅବତାର ହେଇକି ବ୍ରହ୍ମା ହିସାବରେ ଆସନ୍ତି ଜନ୍ମ ଗ୍ରହଣ କରନ୍ତି କେମିତି ଜନ୍ମ ଗ୍ରହଣ କରନ୍ତି ନା ସେଇ ଗର୍ଭଦଶାୟୀ ବିଷ୍ଣୁଙ୍କର ଯୋଉ ନାଭି ଅଛି ନାଭିରୁ ଗୋଟେ ପଦ୍ମ ଜାତ ହଉଛି ସେଇ ପଦ୍ମରେ ବ୍ରହ୍ମା ସୃଷ୍ଟି ହୁଅନ୍ତି ବ୍ରହ୍ମା କଣ ସେଥିପାଇଁ ବ୍ରହ୍ମାଙ୍କୁ ଗୋଟେ ନାମ ହଉଛି ସ୍ୱୟମ୍ଭୁ ସେ ନିଜେ ଜାତ ହେଇଛନ୍ତି ତାଙ୍କୁ କୌଣସି ଆମେ ଯେମିତି ଆମର ମନୁଷ୍ୟମାନେ ବା ପଶୁପକ୍ଷୀ ଇତ୍ୟାଦି ତାଙ୍କର ମାତାଙ୍କର ଗର୍ଭରୁ ସୃଷ୍ଟି ହୁଅନ୍ତି ସେଭଳି ଭାବରେ ବ୍ରହ୍ମା ସୃଷ୍ଟି ହେଇନାହାନ୍ତି ତେଣୁ ବ୍ରହ୍ମାଙ୍କର ଗୋଟେ ନାମ ହଉଛି ସ୍ୱୟମ୍ଭୁ ଏବଂ ତାଙ୍କୁ ମଧ୍ୟ ପଦ୍ମ ଜ୍ୱଳି ବୋଲି କୁହାଯାଉଛି ସେଇ ପଦ୍ମ ପୁଷ୍ପରେ ଯେହେତୁ ସେ ଜାତ ହେଇଛନ୍ତି ତେଣୁ ତାଙ୍କର ନାମ ହେଇଛି ପଦ୍ମ ଜ୍ୱଳି ତେଣୁ ବ୍ରହ୍ମା ଏଇ ଭୌତିକ ଜଗତ ଯେତେବେଳେ ସୃଷ୍ଟି କରୁଛନ୍ତି ସେତେବେଳେ ସେ ବ୍ରହ୍ମା ମଧ୍ୟ ଜାଣିପାରୁନାହାନ୍ତି ଯେ ପ୍ରକୃତରେ ସେ କିଏ ଏବଂ ସେ କୋଉଠୁ ଆସିଛନ୍ତି ତାଙ୍କର ସୋର୍ସ କଣ ତାଙ୍କ ଜୀବନର ଲକ୍ଷ୍ୟ କଣ ଏସବୁ ସେ ଜାଣିପାରୁନାହାନ୍ତି ସେମାନେ ଭାଗବତ ଦ୍ୱିତୀୟ ସ୍କନ୍ଧରେ ସେ ବର୍ଣ୍ଣନା କରାଯାଇଛି ତେଣୁ ବ୍ରହ୍ମା ଯୋଉ ପଦ୍ମରେ ରହିଛନ୍ତି ସେ ପଦ୍ମର ନାଡ଼ ଧରିକି ସେ ଗର୍ଭଦୂତ ଜଳରେ ଅନେକ ବର୍ଷ କାଳ ଆସିକି ଭିତରକୁ ପ୍ରବେଶ କରିକି କିଛି ଜାଣିପାରିଲେନି ଧଳକୁଳ କିଛି ପାଇଲେନି ତେଣୁ ଅନ୍ତିମରେ ସେ ଚିନ୍ତା କଲେ ପୁଣି ସେଇ ଯାଇ ପଦ୍ମ ପୁଷ୍ପ ଉପରେ ଯାଇକି ବିରାଜମାନ କଲେ ଏବଂ ସେଇଠି ତାଙ୍କୁ ଶବ୍ଦ 2ଟି ଅକ୍ଷର ଶବ୍ଦ ଶୁଭିଲା ସେ ହେଉଛି ତ ଏବଂ ପ ସ୍ୱରମାଳାର ଯୋଉ 16 ଅକ୍ଷର ଏବଂ 21ତମ ଅକ୍ଷର ହେଉଛି ତ ଏବଂ ପ ଏଇ 2ଟି ଅକ୍ଷର ଯେତେବେଳେ ସେ ଶ୍ରବଣ କଲେ ସେତେବେଳେ ସେ ତପସ୍ୟା କଲେ ତପ ମାନେ ସେ ଜାଣିଲେ ଯେ ମତେ କିଏ ଆଦେଶ ଦଉଛନ୍ତି ତପସ୍ୟା କରିବା ପାଇଁ ତେଣୁ ସେ ତପସ୍ୟା କଲେ ଏବଂ ଅନେକ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ତେଣୁ ଆମେ ଯୋଉ ପ୍ରଥମେ ଇଏ କଲୁ ଯୋଉ ସ୍ତୁତି ସବୁ କଲୁ ତା ଦେହରେ ଶିବଜୀଙ୍କର ଏବଂ ଦୁର୍ଗା ଦେବୀଙ୍କର ମଧ୍ୟ ସ୍ତୁତି ଆମେ କରିଛୁ ସେ ହେଉଛି ବ୍ରହ୍ମା ଏଇ ବ୍ରହ୍ମ ସଂହିତାକୁ ରଚନା କରିଛନ୍ତି ଯୋଉ ବ୍ରହ୍ମ ସଂହିତାରୁ ବ୍ରହ୍ମ ସଂହିତା କେମିତି ରଚନା କଲେ ବ୍ରହ୍ମା ନା ଭଗବାନଙ୍କୁ ଦର୍ଶନ କରି ସମସ୍ତ ଜ୍ଞାନ ସେ ପ୍ରାପ୍ତ ହେଲେ ଭଗବତ ଗୀତାର ଭାଗବତର ପ୍ରଥମ ଶ୍ଲୋକରେ ସେ କଥା କୁହାଯାଉଛି ତେନେ ବ୍ରହ୍ମ ହୃଦୟ ଆଦି କବୈ ବ୍ରହ୍ମାଙ୍କ ହୃଦୟରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମା କୌଣସି ଜ୍ଞାନ ପାଇବା ପାଇଁ କୋଉ ସ୍କୁଲ ବା କଲେଜ ବା ଏସବୁ ଆମେ ଯେମିତି ଯାଉଛେ, ଆଜିକାଲି ତଥାକଥିତ ଭଗବାନ ସବୁ ଯାଉଛନ୍ତି ବିଭିନ୍ନ ପୁସ୍ତକ ଅଧ୍ୟୟନ କରି, ବିଭିନ୍ନ ମାନେ ଏଇସବୁ ଜ୍ଞାନ ବିଷୟରେ ଗବେଷଣା କରିକିରି ସେ ବର୍ତ୍ତମାନ ଆଜିକାଲି ବହୁତ ଭଗବାନ ହେଇଯାଉଛନ୍ତି। କିନ୍ତୁ ଇଏ ଭଗବାନ ଆମେ ଦେଖିବା ବ୍ରହ୍ମା ଯୋଉ ଦେଇଛନ୍ତି, ଭଗବାନଙ୍କ ପୁତ୍ର ବ୍ରହ୍ମା, ଏବଂ ଭଗବାନ ତାଙ୍କ ହୃଦୟରେ ଜ୍ଞାନ ଦେଇ ଦଉଛନ୍ତି। ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଦେଇଛନ୍ତି ବ୍ରହ୍ମା, ତାକୁ ଚତୁଶ୍ଳୋକୀ ଭାଗବତ ବୋଲି କୁହାଯାଉଛି। ଭାଗବତ ଯଦି ପଢିବେ ଆପଣମାନେ ଦେଖିବେ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏଇ ଚାରୋଟି ଶ୍ଳୋକରେ ବ୍ରହ୍ମାଙ୍କୁ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ବ୍ରହ୍ମା ଏଇ ଜ୍ଞାନ ପ୍ରାପ୍ତ ହେଇକିରି ଏ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। ଯୋଉ ପଦ୍ମନାଡ଼ରେ ସେ ପଦ୍ମରେ ଜାତ ହେଇଥିଲେ, ସେ ପଦ୍ମନାଡ଼କୁ ସେ 14 ଭାଗରେ ବିଭକ୍ତ କରୁଛନ୍ତି। 14 ବ୍ରହ୍ମାଣ୍ଡ ସୃଷ୍ଟି ହଉଛି। ଏ ଯୋଉ ପୃଥିବୀ ଉପରେ ଆମେ ରହୁଛେ, ଇଏ ହଉଛି ମଧ୍ୟସ୍ଥଳେ ରହିଛି। ଆପଣମାନେ ଗାୟତ୍ରୀ ମନ୍ତ୍ର ଜାଣିଥିବେ, ଓଂ ଭୂର୍ ଭୁବଃ ସ୍ୱଃ ଯୋଉ କୁହାହଉଛି, ତାର ଅର୍ଥ ହଉଛି ଏ ଯୋଉ ଭୂ ଲୋକ ରହିଛି ପୃଥିବୀ ଲୋକ, ଆର ଉପରେ ରହୁଛି ଭୂ ଲୋକ, ତା ଉପରେ ରହୁଛି ସ୍ୱର୍ଗ ଲୋକ, ତା ଉପରେ ରହୁଛି ମହତ ଲୋକ, ତା ଉପରେ ରହୁଛି ଜନ ଲୋକ, ଏବଂ ତା ଉପରେ ରହୁଛି ବ୍ରହ୍ମ ଲୋକ ଯୋଉଠି ବ୍ରହ୍ମା ରହୁଛନ୍ତି। ଇଏ ହଉଛି 7 ଉର୍ଦ୍ଧ୍ୱ ଲୋକ, ଏବଂ ଆ ତଳେ ମଧ୍ୟ 7 ଲୋକ ରହିଛି, ଯାହାକି ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ ଏବଂ ପାତା। ଏଇଭଳି ଭାବରେ 14 ବ୍ରହ୍ମାଣ୍ଡ ବ୍ରହ୍ମା ସୃଷ୍ଟି କରିଛନ୍ତି, ଭଗବାନଙ୍କ ସୃଷ୍ଟିକୁ ବିସ୍ତାର କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ପ୍ରଜା ସୃଷ୍ଟି କରିବା ପାଇଁ ଚାହିଁଲେ, ସେତେବେଳେ ପ୍ରଥମେ ସେ 4 କୁମାରଙ୍କୁ ସୃଷ୍ଟି କଲେ, ସନକ, ସନାତନ, ସନନ୍ଦନ ଏବଂ ସନତ କୁମାର। ଏମାନେ ହଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ଏମାନେ ମଧ୍ୟ ଭଗବାନଙ୍କର ଜଣେ ଅବତାର, ଜ୍ଞାନ ଶକ୍ତିର ଅବତାର। ତେଣୁ ଏଇ 4 କୁମାର ହଉଛନ୍ତି ବ୍ରହ୍ମାଣ୍ଡର ପ୍ରଥମ ସୃଷ୍ଟ ଜୀବ, ଏ ଭୌତିକ ଜଗତରେ ଆସିଲେ। ତାପରେ ବ୍ରହ୍ମା ତାଙ୍କୁ ଆଦେଶ ଦେଲେ, ତାଙ୍କୁ କହିଲେ, ନିର୍ଦ୍ଦେଶ ଦେଲେ ଯେ ତମେ ପ୍ରଜା ସୃଷ୍ଟି କର। ବ୍ରହ୍ମାଙ୍କୁ ମଧ୍ୟ ପ୍ରଜାପତି ବୋଲି କହିଯାଉଛି, ସେ ପ୍ରଜା ସୃଷ୍ଟି କରୁଛନ୍ତି। ଏ ଭୌତିକ ଜଗତ ଯୋଉ ସୃଷ୍ଟି ହଉଛି ବ୍ରହ୍ମାଙ୍କ ଠାରୁ ସେ ସୃଷ୍ଟି ଆରମ୍ଭ ହଉଛି। ତେଣୁ କିନ୍ତୁ ସନକ, ସନାତନ, ସନନ୍ଦନ, ସନତ କୁମାର, ଯଦିଓ ଏମାନେ ହଉଛନ୍ତି ଏଇ ଭୌତିକ ବ୍ରହ୍ମାଣ୍ଡର ସବୁଠାରୁ ପୁରାଣ ପୁରୁଷ, କିନ୍ତୁ ସେମାନେ ସବୁବେଳେ 5 ବାଳକ ଭଳି ରହିଛନ୍ତି। ବର୍ତ୍ତମାନ ମଧ୍ୟ ଆପଣ ଦେଖିବେ, ଯଦି ଯାଇପାରିବେ ସତ୍ୟଲୋକ ସେଠି ଦେଖିବେ, ସେମାନେ ସେଇ 4-5 ବାଳକ ଭଳି ରହିଛନ୍ତି ଏବଂ ଉଲଗ୍ନ ଅବସ୍ଥାରେ ରହୁଛନ୍ତି, କୌଣସି ବସ୍ତ୍ର ପରିଧାନ କରୁନାହାନ୍ତି, କାରଣ ସେ ବାଳକ ସ୍ୱଭାବ ରହିଛି। କିନ୍ତୁ ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି, ଭଗବାନଙ୍କର ସେ ହେଉଛନ୍ତି ଜ୍ଞାନ ଶକ୍ତିର ଅବତାର। ବହୁତ ବିସ୍ତାର କଥା ରହିଛି, ଆମେ ସଂକ୍ଷେପରେ କହିବା, ଆମେ ଶିବଜୀଙ୍କ ତତ୍ତ୍ୱକୁ ଆସିବା। ତେଣୁ ଏଇ ଯୋଉ 4 କୁମାର ସୃଷ୍ଟି ହେଲେ, ବ୍ରହ୍ମା ତାଙ୍କୁ ଆଦେଶ କଲେ ତମେ ସୃଷ୍ଟି କର, ପ୍ରଜା ସୃଷ୍ଟି କର, କିନ୍ତୁ 4 କୁମାର ବ୍ରହ୍ମାଙ୍କର ତାଙ୍କ ପିତାଙ୍କର ଆଦେଶକୁ ଅସ୍ୱୀକାର କରିଦେଲେ, ଗ୍ରହଣ କଲେ ନାହିଁ। କାହିଁକି ନା ସେ ଜାଣିଛନ୍ତି ଭୌତିକ ଜଗତ ହଉଛି ମାୟାମୟ ଜଗତ, ସତ୍ତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବଦ୍ନତି ମହାଭାବୋ ଦେହେ ଦେହିନମ ଅବ୍ୟୟମ। ଭଗବତ ଗୀତା ଆପଣମାନେ ପଢନ୍ତୁ, ଆମର ଷ୍ଟଲରେ ବହି ଅଛନ୍ତି। ପ୍ରଭୁପାଦ ମହାରାଜ ଏ ସବୁ ବୈଦିକ ଶାସ୍ତ୍ରକୁ ରଚନା କରିଛନ୍ତି, ଯୋଉ ଶାସ୍ତ୍ରକୁ ଯୋଉ ପାଠ କରିକିରି ଆଜି ସାରା ବିଶ୍ୱରେ ଭଗବାନଙ୍କର ଭକ୍ତ ସବୁ ହେଇଛନ୍ତି। ଆପଣମାନେ ଦେଖିଲେ ଚଳଚ୍ଚିତ୍ରରେ ଦେଖାଯାଉଛି କେମିତି ହରେ କୃଷ୍ଣ ଆନ୍ଦୋଳନ ସାରା ପୃଥିବୀରେ ଚାରିଆଡ଼େ ବ୍ୟାପି ଯାଇଛି। ତେଣୁ ଆପଣମାନେ ମଧ୍ୟ ଏଇ ସୁଯୋଗ ଗ୍ରହଣ କରନ୍ତୁ। ଆପଣମାନଙ୍କ ନିକଟରେ ଆମର ଯୋଉ ଇସ୍କନ ମନ୍ଦିର ରହିଛି ରଘୁନନ୍ଦନ ଧାମ, ସେଠି ସବୁ ରବିବାର ଏଇଭଳି ଭାବରେ ଭଗବାନ କଥା ପ୍ରଚାର କରାଯାଉଛି, ଏ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଉଛି। ଆପଣମାନେ ଆସନ୍ତୁ ଏବଂ ଏଇ ଭଗବାନଙ୍କ କଥା ସବୁ ଭଗବତ ଗୀତା ଭାଗବତ ଏସବୁ ସଂଗ୍ରହ କରନ୍ତୁ ଏବଂ ସେଇଠି ଆପଣମାନେ ଶ୍ରବଣ କରନ୍ତୁ। ଆପଣ ଯଦି କିଛି ସନ୍ଦେହ ରହିଛି ସେଠି ପଚାରି ପାରିବେ, ସନ୍ଦେହ ଦୂର କରିପାରିବେ। ଏଇଭଳି ଭାବରେ ଆପଣ ଏଇ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ପାଇଁ ସବୁ ପ୍ରକାର ସୁଯୋଗ ଆପଣଙ୍କୁ ପ୍ରଦାନ କରାଯାଇଛି। ତେଣୁ ଏଇ ଯୋଉ ଯେତେବେଳେ ସନକ, ସନାତନ, ସନନ୍ଦନ, ସନତ କୁମାର ଏ 4 କୁମାର ଜାଣନ୍ତି, ସେ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ତେଣୁ ସମସ୍ତ ଜ୍ଞାନ ତାଙ୍କ ପାଖରେ ଅଛି। ଭଗବତ ଗୀତା 3 ଅଧ୍ୟାୟରେ 5 ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ସମସ୍ତ ଜ୍ଞାନ ପ୍ରଦାନ କରି ଅନ୍ତିମରେ ଭଗବାନ କହିଛନ୍ତି ଏତେଜ୍ ଜ୍ଞାନମ୍ ଇତି ପ୍ରୋକ୍ତମ୍ ଅଜ୍ଞାନମ୍ ଜଗତୋ ଅନ୍ୟଥା। ଯେତେ ବଡ ଜ୍ଞାନୀ ଏ ପୃଥିବୀରେ ହୁଅନ୍ତୁ ନା କାହିଁକି, ସେ କହିପାରିବ ନାହିଁ ମୁଁ ସମସ୍ତ ଜ୍ଞାନ ତମକୁ ପ୍ରଦାନ କରିବି। କିନ୍ତୁ ଭଗବାନ ଭଗବତ ଗୀତାରେ ଅର୍ଜୁନ କହୁଛନ୍ତି ଏ ସମସ୍ତ ହଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ଭଗବତ ଗୀତା ଆପଣ ପଢିବେ 3 ଅଧ୍ୟାୟର 1-5, ପାଞ୍ଚଟି ଶ୍ଳୋକ ରହିଛି, ଏକରୁ ନୁହଁ, ସେ ଆଠରୁ ଏଗାର, ଏଇ ଆଠରୁ ବାର, ଏଇ ପାଞ୍ଚଟି ଶ୍ଳୋକରେ ଭଗବାନ ଏଇ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଅନ୍ତିମରେ କହିବେ ଏତତ୍ ଜ୍ଞାନ ମିତି ପ୍ରୋକ୍ତମ ଅଜ୍ଞାନ ଜରୁରତମ ଯଥା, ଇଏ ହଉଛି ସବୁ ଜ୍ଞାନ, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ତେଣୁ ଚାରି କୁମାର ସେ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ତେଣୁ ସେ ଜାଣିଛନ୍ତି ଭୌତିକ ଜଗତ ହଉଛି ସତ୍ଵ ରଜ ସ୍ତମ ଇତି ଗୁଣ ପ୍ରକୃତି ସମଭାବ ନିବଗ୍ନତି ମହାବାହୋ ଦେହେ ଦେହିନମ ଅବ୍ୟୟମ। ଆମେ ଯଦିଓ ଭଗବାନଙ୍କର ଉନ୍ନତ ଶକ୍ତି, କିନ୍ତୁ ତଥାପି ଆମେ ଯୋଉମାନେ ଏଇ ଭୌତିକ ଜଗତରେ ଅଛେ ଆମେ ସମସ୍ତେ ଭଗବାନଙ୍କର ଯୋଉ ତ୍ରିଗୁଣ ରହିଛି ସତ୍ଵ ରଜ ତମ ଏଇ ତିନି ଗୁଣରେ ସମସ୍ତେ ବନ୍ଧା ହେଇଛନ୍ତି, ଦୃଢ ଭାବରେ ବନ୍ଧା ହେଇଛନ୍ତି, ସାମାନ୍ୟ ଭାବରେ ବନ୍ଧା ହେଇ ନାହିଁ, ଦୃଢ ଭାବେ ଦେହିନ ଅବ୍ୟୟମ ନିବଗ୍ନତି, ନିବଗ୍ନତି କହିଲେ ବହୁତ ଦୃଢ ଭାବରେ ବନ୍ଧା ହେଇଥିବା। ତେଣୁ ଚାରି କୁମାର ତାଙ୍କ ପିତାଙ୍କର ଆଦେଶକୁ ଅସ୍ୱୀକାର କରିଦେଲେ ଯେ ସୃଷ୍ଟି ସେ ଏଇ ଭୌତିକ ଜଗତର ମାୟାରେ ପ୍ରବେଶ କରିବେ ନାହିଁ, ତେଣୁ ସେ ସୃଷ୍ଟି କରିବା ପାଇଁ ଚାହିଁଲେ ନାହିଁ। ତେଣୁକରି ବ୍ରହ୍ମାଙ୍କର କ୍ରୋଧ ଜାତ ହେଇଛି, ଆମେ ପ୍ରଥମରୁ କହିଛୁ ବ୍ରହ୍ମା ହେଉଛନ୍ତି ଭଗବାନଙ୍କର ରଜଗୁଣର ଅବତାର, ରଜଗୁଣର ଲକ୍ଷଣ ଆପଣ ଦେଖିବେ ସତ୍ଵ ରଜ ଏବଂ ତମ ଏଇ ତିନି ଗୁଣ ବିଷୟରେ ବିସ୍ତାର ଭାବରେ ଭଗବତ ଗୀତାର ଚଉଦ ଅଧ୍ୟାୟରେ ଗୁଣତ୍ର ବିଭାଗ ଯୁଗ ବିଷୟରେ ଭଗବାନ ବର୍ଣ୍ଣନା କରିଛନ୍ତି। ରଜଗୁଣର ସ୍ୱଭାବ କ'ଣ ନା କାମ କ୍ରୋଧ ଇତ୍ୟାଦି ହେଉଛି ଲୋଭ, ରଜଗୁଣର ସ୍ୱଭାବ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ତେଣୁ ବ୍ରହ୍ମା ଯେହେତୁ ରଜଗୁଣର ଅବତାର ତେଣୁ ତାଙ୍କର କ୍ରୋଧ ଜାତ ହେଇଛି ଏବଂ ସେ କ୍ରୋଧରେ ଆପଣ ଦେଖିବେ ଜଣେ ଯେତେବେଳେ କ୍ରୋଧ ପ୍ରକାଶ କରୁଛି ସେତେବେଳେ ତାର ଚକ୍ଷୁ ଲାଲ ହେଇଯାଉଛି, ତେଣୁ ବ୍ରହ୍ମାଙ୍କର ମଧ୍ୟ ଚକ୍ଷୁ ଲାଲ ହେଇଯାଇଛି ଏବଂ ସେଇ ଚକ୍ଷୁରୁ ଶିବଜୀ ଉତ୍ପନ୍ନ ହେଇଛନ୍ତି। ତେଣୁ ଶିବଜୀଙ୍କର ଆଜିର ଏଇ ଚତୁର୍ଦ୍ଦଶୀ ତିଥି ଶିବ ଚତୁର୍ଦ୍ଦଶୀ, ଶିବଙ୍କର ଆବିର୍ଭାବ ଏଇଭଳି ଭାବରେ ବ୍ରହ୍ମାଙ୍କ ଠାରୁ ଶିବ ଆସୁଛନ୍ତି। ତେଣୁ ଯେହେତୁ ବ୍ରହ୍ମା କ୍ରୋଧରେ ତାଙ୍କ ଠାରୁ ଶିବଜୀ ଜାତ ହେଇଛନ୍ତି ତେଣୁ ତାଙ୍କ ନାମ ହେଉଛି ରୁଦ୍ର, ସେ କ୍ରନ୍ଦନ କରୁଛନ୍ତି ତେଣୁ ତାଙ୍କୁ ନାମ ହେଉଛି ରୁଦ୍ର ଏବଂ ବ୍ରହ୍ମା ତାଙ୍କୁ ଏଗାରଟି ସ୍ଥାନ ଦେଇଛନ୍ତି, ଏକାଦଶ ରୁଦ୍ର ବୋଲି କୁହାଯାଉଛି ଭଗବତ ଗୀତାରେ। ଆପଣ ଦେଖିବେ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ରୁଦ୍ରାଣାମ ଶଙ୍କରସ୍ତାସ୍ମି, ଯେତେ ଶିବତତ୍ଵ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶଙ୍କର ଏବଂ ସିଏ ହେଉଛନ୍ତି କାରଣ ଭଗବାନଙ୍କ ବିଭୂତି। ଶିବଜୀ ଯୋଉ ଆସିଲେ ସିଏ ଆସୁଛନ୍ତି ଭଗବାନଙ୍କର ତମ ଗୁଣର ଅବତାର, ସିଏ ଜଣେ ଭଗବାନଙ୍କର ଅବତାର କିନ୍ତୁ ସେ କିଭଳି ଅବତାର ନା ସିଏ ଜୀବତତ୍ଵ ନୁହନ୍ତି, ସେ ବ୍ରହ୍ମା ଯୋଉ ଆମେ କହିଲୁ ଜୀବତତ୍ଵ, ଶିବଜୀ ଜୀବତତ୍ଵ ନୁହନ୍ତି, ଶିବଜୀ ହେଉଛନ୍ତି ବିଷ୍ଣୁ ତତ୍ତ୍ୱର ବିକାର। ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ ସୂତା ବର୍ଣ୍ଣନା କରିଛନ୍ତି ଯେ କ୍ଷୀରମ ଯଥାଧିକାରମ ବିଶେଷ ଯୋଗା ସଂଜାୟତେ ନହିତତଃ ପୃଥବସ୍ତି ହେତୁ ଯସମ୍ଭୂତାମ ଅଭିଦସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମ ଆଦି ପୁରୁଷଂ ତମଂ ଭଜାମି। ଶିବଜୀଙ୍କର ତତ୍ତ୍ୱ ବ୍ରହ୍ମା ବର୍ଣ୍ଣନା କରିଛନ୍ତି ବ୍ରହ୍ମ ସଂହିତାରେ, ଯେମିତି କ୍ଷୀର କ୍ଷୀରଟାକୁ ଯଦି ଆମେ ଅମ୍ଳ ଯୋଗେଇ ଦେବା ତା ଦେହରେ ମିଶେଇ ଦେବା ତାହେଲେ ସେଟା ଦଧିରେ ପରିଣତ ହେବ ବା ଦହିରେ ପରିଣତ ହେଇଯିବ, କିନ୍ତୁ ସେ ଦହିଟା ଆଉ ଗାଈ ମାନେ କ'ଣ ଗୋରସ ଯୋଉଟା କହୁଛି କ୍ଷୀରର କାମ ଦେବନି, ସେ ଦହିଟା ଦହିଟାର କାର୍ଯ୍ୟ ଅଲଗା ଏବଂ କ୍ଷୀରର କାର୍ଯ୍ୟ ଅଲଗା। ତେଣୁ ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ଏଇ ତମଗୁଣ ଆବଶ୍ୟକ କରିକି ଆସନ୍ତି ସେତେବେଳେ ସେ ରୁଦ୍ର ଅବତାର ଗ୍ରହଣ କରନ୍ତି ବା ଶିବଜୀ ଶିବ ଅବତାର ସେ ଗ୍ରହଣ କରନ୍ତି। ତେଣୁ ଏଇ ତମଗୁଣରେ ଆସିକିରି ଆମର ଯୋଉ ରହିଛି ସୃଷ୍ଟି ସ୍ଥିତି ପ୍ରଳୟ ଏ ତିନୋଟି କାର୍ଯ୍ୟ ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣ ଯାକ ଦେବତା ବା ଭଗବାନଙ୍କର ଏ ଯୋଉ ରହିଛନ୍ତି ଶକ୍ତି ସବୁ ରହିଛନ୍ତି ଏମାନେ ଏଇଭଳି ଭାବରେ ଭୌତିକ ଜଗତକୁ ସୃଷ୍ଟି କରନ୍ତି ପାଳନ କରନ୍ତି ଏବଂ ସଂହାର କରନ୍ତି। ଭୌତିକ ଜଗତ ଯୋଉ ସୃଷ୍ଟି କଲେ ଆମେ କହିଲେ ବ୍ରହ୍ମା ସୃଷ୍ଟି ସୃଷ୍ଟିର ବିସ୍ତାର କରୁଛନ୍ତି ଏବଂ ପାଳନ ଭଗବାନ ସ୍ୱୟଂ ବିଷ୍ଣୁ ପାଳନ କରୁଛନ୍ତି ଏବଂ ଭୌତିକ ଯେତେବେଳେ ଧ୍ୱଂସ ହେଉଛି ସେତେବେଳେ ଶିବଜୀ ଧ୍ୱଂସ କରୁଛନ୍ତି, ଯାହାକି ତାଣ୍ଡବ ନୃତ୍ୟ ତାଙ୍କର ଅଛି, ତାଣ୍ଡବ ନୃତ୍ୟ ମାଧ୍ୟମରେ ସେ ଭୌତିକ ଜଗତକୁ ଧ୍ୱଂସ କରୁଛନ୍ତି। ତେଣୁ ଏଇ ଶିବଜୀଙ୍କର ଯୋଉ ରହିଛି ଭଗବାନ ଯେଭଳି ଭାବରେ ଶକ୍ତିଶାଳୀ ଶିବଜୀ ମଧ୍ୟ ସେଇଭଳି ଭାବରେ ଶକ୍ତିଶାଳୀ, କାରଣ ଭଗବାନଙ୍କର ସେ ହେଉଛନ୍ତି ଅବତାର ବିଷ୍ଣୁଙ୍କର ଅବତାର, ସେ ତମ ଗୁଣରେ ଆସିଥିବାରୁ ସେ ଶିବଜୀରେ ପରିଣତ ହେଇଛନ୍ତି ରୁଦ୍ରରେ ପରିଣତ ହେଇଛନ୍ତି। ଏବେ ଆମେ କହିଲେ ବ୍ରହ୍ମା ତାଙ୍କ ବର୍ଣ୍ଣନା କରିଛନ୍ତି କ୍ଷୀରମ ଯଥା ଦିବିକାର ବିଶେଷ ଯୋଗା ସନ୍ଧ୍ୟା ହେଇଛି ନହିତ ପୃଥକସ୍ତି ହେତୁ, ଏ କ୍ଷୀର ଏବଂ ଇଏ ପୃଥକ ହେଇଯାଉଛନ୍ତି କିନ୍ତୁ ସେ ହେଉଛନ୍ତି ସେଇ ଗୋବିନ୍ଦ ଆଦି ପୁରୁଷ ତମ ଭଜାମ, ସେ ସେଇ ଗୋବିନ୍ଦଙ୍କର ଭଗବାନଙ୍କ ଠାରୁ ସେ ଆସୁଛନ୍ତି। ତେଣୁ ଏଇ ଶିବଜୀ ଏବଂ ତାଙ୍କର ଯୋଉ ପତ୍ନୀ ରହିଛନ୍ତି ଶିବାନୀ ବା ଭବାନୀ ବା ଦୁର୍ଗା ଦେବୀ, ଇଏ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର ଗୋଟେ ନିଚତର ଶକ୍ତି, ଯୋଉ ଆମେ ବ୍ରହ୍ମା ବ୍ରହ୍ମ ସଂହିତାରେ କହିଛନ୍ତି ଯେ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତି ରେଖା ଛାଇ ରଜସ୍ୱ ଭୁବନାନି ବିଭକ୍ତି ଦୁର୍ଗା ଇଚ୍ଛାନ ରୂପ ଚତୁଷ୍ଟ ଦେଶା ଗୋବିନ୍ଦ ମାଦି ପୁରୁଷଂ ତମଂ ଭଜାମି। ଏ ଯୋଉ ଭୌତିକ ଜଗତରେ ସୃଷ୍ଟି ସ୍ଥିତି ଏବଂ ପ୍ରଳୟ ଏ ତିନୋଟି ଜିନିଷ ଯୋଉ ଚାଲୁଛି, ଇଏର ସାଧନ ବା ଇଏ ଯୋଉ ଉପାଦାନ ଯୋଉ ଆସୁଛି ସିଏ ଦୁର୍ଗା ଦେବୀ ପ୍ରଦାନ କରୁଛନ୍ତି। ତେଣୁ ଦୁର୍ଗା ଦେବୀ ହେଉଛନ୍ତି ଭୌତିକ ଜଗତର ଅଧିଷ୍ଠାତ୍ରୀ ଦେବୀ। ଦୁର୍ଗା ଦୁର୍ଗାର ଅର୍ଥ ହଉଛି କେହି ପାର ହେଇପାରିବେନି, ଦୁର୍ଗକୁ କେହି ପାର ହେଇପାରିବେନି। ଭଗବତ ଗୀତାର ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଦୈବୀ ଏସାୟ ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେହତା କରନ୍ତି। ଯେମିତି ଆମର ସରକାରଙ୍କ ନିୟମ ଭଙ୍ଗ କଲେ ଜଣେ ଜେଲରେ ଦଣ୍ଡ ଭୋଗ କରୁଛନ୍ତି, ବନ୍ଦୀ ହେଉଛନ୍ତି ଏବଂ ସେ ଜେଲକୁ ପାର ହେଇକି ସେ ଯାଇପାରିବେ ନାହିଁ। ଆଜିକାଲି ଅବଶ୍ୟ ଏଇଭଳି ଭାବରେ ଜେଲ ଠିକ ଭାବରେ ହେଇପାରୁନି, ଯେଉଁଥିପାଇଁ କି କଏଦୀମାନେ ଜେଲକୁ ଦେଇ ପଳେଇ ଯାଉଛନ୍ତି। କିନ୍ତୁ ଏଇ ଭୌତିକ ଜଗତ ଏଭଳି ଭାବରେ ଗୋଟେ ଜେଲ, ଯୋଉ ଜେଲର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଦୁର୍ଗା ଏବଂ ତାକୁ କେହି ପାର ହେଇପାରିବେ ନାହିଁ। ଇଏ ହଉଛି ଭଗବାନଙ୍କର ନିଚତର ଶକ୍ତି ବା ଦୁର୍ଗା ଦେବୀ ହେଉଛନ୍ତି ଭଗବାନଙ୍କର ନିଚତର ଶକ୍ତି, ଯିଏକି ସୃଷ୍ଟି ସ୍ଥିତି ପ୍ରଳୟ ଯୋଉ କରୁଛନ୍ତି କେମିତି ନା ଛାଇ ରଜସ୍ୱ, ଯେମିତି ଆଲୋକର ଆଲୋକର ଯୋଉ ରହିଛି ପ୍ରକାଶ ରହିଛି, ସେ ପ୍ରକାଶର ଯେତେବେଳେ ଗୋଟେ ବସ୍ତୁ ବାଧା ଦଉଛି ସେତେବେଳେ ତାର ଛାଇ ଆସୁଛି। ତେଣୁ ଛାଇର କୌଣସି ସ୍ୱତନ୍ତ୍ରତା ନାହିଁ। ସେଇଭଳି ଭାବରେ ଭଗବାନଙ୍କର ଇଚ୍ଛା ଅନୁସାରେ ଭଗବାନଙ୍କର ଆଜ୍ଞା ଅନୁସାରେ ଦୁର୍ଗା ଦେବୀ ଏ ସମସ୍ତ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି। ତେଣୁ ଏଇଭଳି ଭାବରେ ଆମେ ଏଇ ଭୌତିକ ଜଗତରେ ଶିବଜୀ ଏବଂ ଦୁର୍ଗା ଦେବୀ ଯୋଉ ରହୁଛନ୍ତି ସିଏ ହେଉଛନ୍ତି ଭୌତିକ ଜଗତର ପିତା ଏବଂ ମାତା। ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ମମ ଯୋନି ମହତ ବ୍ରହ୍ମ ତସ୍ମିନ୍ ଗର୍ଭଂ ଦଧାମ୍ୟହଂ ସମ୍ଭବ ସର୍ବଭୂତାନାଂ ତତୋ ଭବତି ଭାରତ। ଭଗବାନ ଏ ଯୋଉ ଭୌତିକ ଜଗତ ସୃଷ୍ଟି କରନ୍ତି ଏ ଶିବଜୀଙ୍କ ମାଧ୍ୟମରେ ଆମେ ସବୁ ଆସୁଛେ। ଯେତେ ଜୀବ ରହିଛନ୍ତି 84 ଲକ୍ଷ ପ୍ରକାର ଜୀବ, ଏମାନେ ଶିବଜୀ ହେଉଛନ୍ତି ତାଙ୍କର ପିତା ଏବଂ ଦୁର୍ଗା ହେଉଛନ୍ତି ତାଙ୍କର ମାତା। ସେ ଶିବ ରୂପରେ ସେ ଏଇ ଭୌତିକ ଜଗତକୁ ଯେତେ ଜୀବ ଅଛନ୍ତି ମମ ଯୋନି ମହତ ବ୍ରହ୍ମ ଏ ଯୋଉ ଦୁର୍ଗା ଦେବୀ ଇଏ ହେଉଛନ୍ତି ଭଗବାନଙ୍କର ଯୋନି ସଦୃଶ ଏବଂ ଶିବଜୀ ହେଉଛନ୍ତି ଭଗବାନଙ୍କ ଲିଙ୍ଗ ସଦୃଶ। ମମ ଯୋନି ମହତ ବ୍ରହ୍ମ ତସ୍ମିନ୍ ଗର୍ଭଂ ତଦାମ୍ୟହଂ ଭଗବାନ ଠାରୁ ଆମେ ସବୁ ଆସୁଛେ। ଗର୍ଭ ଯୋଉ କାରଣ ଦର୍ଶାଇ ବିଷ୍ଣୁ ରହିଛନ୍ତି ତାଙ୍କ ଠାରୁ ଯୋଉ ବିସ୍ତାର ଆସିଲେ ଗର୍ଭ ଦର୍ଶାଇ ବିଷ୍ଣୁ ତାଙ୍କ ଠାରୁ ଆମେ ସବୁ ଆସୁଛେ, ଜୀବମାନେ ଆସୁଛେ ଏବଂ ଶିବଜୀଙ୍କ ଦ୍ଵାରା ଏବଂ ଦୁର୍ଗାଦେବୀଙ୍କ ଦ୍ଵାରା ଆସି ଆମେ ଏଇ ଭୌତିକ ଜଗତରେ ପ୍ରକାଶ ହେଉଛେ। ତେଣୁ ଏଇଭଳି ଭାବରେ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ। ଯେତେ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କର ଶରଣରେ ନ ଯିବା, ଭଗବାନ ବିଷ୍ଣୁଙ୍କର ଶରଣରେ ନ ଯିବା, ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଏ ଭଗବାନଙ୍କର ଶରଣରେ ଗଲେ ମାୟା ମେହତା କରନ୍ତି, ମାୟାରୁ ଆମେ ଉଦ୍ଧାର ପାଇପାରିବା। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେହତା କରନ୍ତି। ଆମେ ଯଦି ଭଗବାନଙ୍କ ଶରଣରେ ଯିବା ତାହେଲେ ହିଁ ଆମେ ପ୍ରକୃତରେ ମାୟାକୁ ପାର ହେଇଯାଇପାରିବା। ତେଣୁ ଆମର କମ୍ ସମୟ ରହିଛି, ଏ ଶିବ ତତ୍ତ୍ୱ ବହୁତ ଗୁଢ଼ ତତ୍ତ୍ୱ ରହିଛି। ଆମେ ଶିବଜୀଙ୍କର ଆଉ ଦେଶପନ୍ଦ୍ର ଆମେ ଶିବଜୀଙ୍କର କୃପା ବିଷୟରେ ଆଲୋଚନା କରିବା। ଶିବଜୀ ଆମର ଶିବଜୀ ହେଉଛନ୍ତି ବୈଷ୍ଣବାନାମ ଯଥା ଶମ୍ଭୁ ବା ଆମର ଭାଗବତମରେ ଦ୍ୱାଦଶ ସ୍କନ୍ଧରେ ସୁଧ ଗୋସ୍ୱାମୀ କହୁଛନ୍ତି ନିମ୍ନମାନାମ ଯଥା ଗଙ୍ଗା, ଯେତେ ନଦୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ଦେବୀ। ନିମ୍ନ ମାନାମ ଯଥା ଗଙ୍ଗା ଏବଂ ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଆମେ ଯୋଉ କହିଲେ 33 କୋଟି ଦେବତା ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ବା ଭଗବାନ ବିଷ୍ଣୁ ଏବଂ ବୈଷ୍ଣବାନାମ ଯଥା ଶମ୍ଭୁ, ଭଗବାନଙ୍କର ସବୁଠାରୁ ଯେତେ ଭକ୍ତ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଶିବଜୀ। ଶିବଜୀ ସବୁବେଳେ ତାଙ୍କର ପଞ୍ଚମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଏଇ ଯୋଉ ନାମ ବର୍ଣ୍ଣନା କରାଯାଇଛି ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖରେ, ଏଇ ନାମକୁ ବ୍ରହ୍ମା ଯିଏକି ଆମେ ବର୍ଣ୍ଣନା କଲୁ ସେ ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ, ସିଏ ତାଙ୍କର ଚତୁର୍ମୁଖରେ ଭଗବାନଙ୍କର ନାମ ଗ୍ରହଣ କରୁଛନ୍ତି ଏବଂ ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଶିବଜୀ ଏଇ ନାମକୁ ତାଙ୍କର ପଞ୍ଚମୁଖରେ ଜପ କରୁଛନ୍ତି ଏବଂ ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ। ନାରଦ ମୁନି ଏଇ ଭଗବାନଙ୍କର ନାମକୁ ତାଙ୍କ ବୀଣା ଯନ୍ତ୍ରରେ ଜପ କରନ୍ତି। ତେଣୁ ଏଇ ନାମ ଆମର ଭକ୍ତିମୋହନ ଠାକୁର ଜଣେ ଆଚାର୍ଯ୍ୟ ଅଛନ୍ତି, ସେ କହୁଛନ୍ତି ଏଇ ନାମ ଜପ୍ତେ ଜପ୍ତେ ବ୍ରଜେ ଚଲରେ, ଏଇ ନାମ ଆମେ ଯଦି ଜପ କରିବା ତାହେଲେ ଆମେ ଏ ଭୌତିକ ଜଗତରୁ ଉଦ୍ଧାର ପାଇକି ଭଗବାନ ଧାମକୁ ଯାଇପାରିବା। ଏ ନାମର ମହାତ୍ମା ସବୁ ରହିଛି ଏବଂ ଶିବଜୀ ହେଉଛନ୍ତି ପ୍ରକୃତରେ ଏଇ ଯୋଉ ବୈଷ୍ଣବମାନଙ୍କ ଭିତରେ ଯଦି ଭଗବାନଙ୍କର ଭକ୍ତ ଭିତରେ କିଏ ଶ୍ରେଷ୍ଠ ବୋଲି କୁହାଯିବ ତାହେଲେ ଶିବଜୀ ହେଉଛନ୍ତି ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଶିବଜୀ। କିନ୍ତୁ ଭଗବାନଙ୍କର ଭକ୍ତ ଏଭଳି ଭଗବାନ ଏଭଳି କୃପାମୟ, ସେ ତାଙ୍କର ଭକ୍ତଙ୍କୁ ତାଙ୍କଠାରୁ ଅଧିକ କରିଦିଅନ୍ତି। ଭଗବାନ ଭାଗବତ କହିଛନ୍ତି ମଦଭକ୍ତ ପୂଜାଭ୍ୟଧିକ, ଭଗବାନଙ୍କର ପୂଜା ଯେଭଳି ଭାବରେ କରାଯାଉଛି ଭଗବାନ କହୁଛନ୍ତି ମୋର ଭକ୍ତର ପୂଜା ମୋ ଠାରୁ ଅଧିକ। ଭଗବାନ ତାଙ୍କର ଭକ୍ତକୁ ଏଇ ସବୁ ଦିଅନ୍ତି, ଏଇ ଶ୍ରେୟ ସବୁ ପ୍ରଦାନ କରନ୍ତି ଭଗବାନ ତାଙ୍କର ଭକ୍ତକୁ। ଭଗବତ ଗୀତାରେ ଅର୍ଜୁନ ଯୋଉ ଆପଣମାନେ ଜାଣିଥିବେ ମହାଭାରତ ଯୁଦ୍ଧରେ ଅର୍ଜୁନ ଏତେ ଅକ୍ଷୁଣୀ ସୈନ୍ୟକୁ ନିହତ କଲେ, ପାଣ୍ଡବ ପକ୍ଷରେ ଥିଲେ 7 ଅକ୍ଷୁଣୀ ସୈନ୍ୟ ଏବଂ କୌରବ ପକ୍ଷ ଥିଲେ 11 ଅକ୍ଷୁଣୀ ସୈନ୍ୟ। ଏ 11 ଅକ୍ଷୁଣୀ ସୈନ୍ୟକୁ ପାଣ୍ଡବ ପକ୍ଷର ଯେ ସେନାପତି ଅର୍ଜୁନ ସେ ସମସ୍ତଙ୍କୁ ବଦ୍ଧ କରିଛନ୍ତି, କିନ୍ତୁ ଏ ସମସ୍ତ ପ୍ରକୃତରେ ଭଗବାନ ହିଁ ବଦ୍ଧ କରିଛନ୍ତି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଆପଣ ଦେଖିବେ ଭଗବାନ କହୁଛନ୍ତି ବିଶ୍ୱରୂପ ଦର୍ଶନ ଯୋଗରେ ଭଗବାନ କହୁଛନ୍ତି ଯେ ତସ୍ମାତ୍ ମୁଦ୍ଦିଷ୍ଟ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଂ ଭୀଙ୍କ ରାଜ୍ୟ ସମୃଦ୍ଧମ ମୟେବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଦ୍ୟ ସାହାଯ୍ୟ। ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଭଗବାନ ବିଶ୍ୱରୂପରେ ତାଙ୍କୁ ଦେଖେଇ ଦେଉଛନ୍ତି, ଦେଖ ତସ୍ମାତ୍ ମୁଦ୍ଦିଷ୍ଟ ତମେ ଯେଉଁ ଯୁଦ୍ଧ କରିବନି ବୋଲି କହୁଛ ବର୍ତ୍ତମାନ ତମେ ଜାଗ୍ରତ ହୁଅ ଏବଂ ଯଶ ଲାଭ କର, ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଂ ଭୀଙ୍କ ରାଜ୍ୟ ସମୃଦ୍ଧମ ଏ ଶତ୍ରୁମାନଙ୍କୁ ତମେ ଜିତି କରିକି ତମେ ଏ ରାଜ୍ୟକୁ ପ୍ରାପ୍ତ ହୁଅ। ମୟେବେ ତା ନିହତ ପୂର୍ବମେବ ମୋ ଦ୍ୱାରା ହିଁ ଏମାନେ ସମସ୍ତେ ନିହତ ହେଇଯାଇଛନ୍ତି। ଅର୍ଜୁନ ଦେଖୁଛନ୍ତି କେମିତି ଭଗବାନଙ୍କ ମୁଖରେ ସମସ୍ତେ ପ୍ରବେଶ କରୁଛନ୍ତି, ଯଥା ନଦୀ ନାଙ୍ଗ ଭଗବ ବେଗା ଏଇଭଳି ଭାବରେ ଯେମିତି ନଦୀ ସମୁଦ୍ର ବେଗକୁ ଯାଆନ୍ତି, ଯଥା ପ୍ରଦୀପ୍ତ ଜ୍ୱଳନ ପତଙ୍ଗା ଯେମିତି ଜ୍ୱଳନ ଅଗ୍ନିରେ ପତଙ୍ଗ ମାନେ ଧାସ ଦେଇକି ମୃତ୍ୟୁବରଣ କରନ୍ତି ସେଇଭଳି ଭାବେ ଭଗବାନଙ୍କ ତବାବି ବକ୍ତ୍ରାଣୀ ସମୃଦ୍ଧ ବେଗା ଆପଣ ମୁଖରେ ସମସ୍ତ ବୀରମାନେ ଭୀଷ୍ମ ଦ୍ରୋଣ ଦୁର୍ଯ୍ୟୋଧନ ଏମାନେ ସମସ୍ତେ ଭଗବାନଙ୍କ ମୁଖରେ ପ୍ରବେଶ କରି ଦେଖୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମୟେବେ ତା ନିହତ ପୂର୍ବମେବ ମୋ ଦ୍ୱାରା ଏମାନେ ସମସ୍ତେ ହତ ହେଇଛନ୍ତି, ନିମିତ୍ତ ମାତ୍ର ତମେ କେବଳ ନିମିତ୍ତ କୁହ ତମେ ଯଶ ଲାଭ କର। ଭଗବାନ ତାଙ୍କର ଭକ୍ତଙ୍କୁ ଅଧିକ ଯଶ ପ୍ରଦାନ କରନ୍ତି, ତେଣୁ ଭଗବାନଙ୍କର ଭକ୍ତ ମଧ୍ୟ ଭଗବାନ ଠାରୁ ଅଧିକ ଶକ୍ତିଶାଳୀ। ଶିବଜୀ ଯେତେବେଳେ ସମୁଦ୍ର ମନ୍ଥନ ହଉଥିଲା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା, ସମୁଦ୍ର ମନ୍ଥନ ଯେତେବେଳେ ହଉଛି ପ୍ରଥମେ ସମୁଦ୍ରରୁ ବିଷ ବାହାରୁଛନ୍ତି ଏବଂ ଅଜିତ ଯେ କି ଭଗବାନଙ୍କର କେନ ଅବତାର ସେ ସେଇଠି ଅଛନ୍ତି, ଅଜିତ ଭଗବାନଙ୍କର ଅବତାର ଭଗବାନଙ୍କ ନିର୍ଦ୍ଦେଶରେ ସବୁ ଏଇ ସମୁଦ୍ର ମନ୍ଥନ ଲୀଳା ହଉଛି। ଯେତେବେଳେ ବଳି ମହାରାଜ ସ୍ୱର୍ଗକୁ ଆକ୍ରମଣ କରିକି ଅଧିକାର କରିନେଇଛନ୍ତି ସେତେବେଳେ ଏମାନେ ସମସ୍ତେ ଯୋଉ ଦେବତାମାନେ ଅଛନ୍ତି ସେମାନେ ଲୁଚି ଛପିକିରି ପଳେଇ ଯାଇଛନ୍ତି ଏବଂ ସେମାନେ ଯାଇକିରି ଅବଶ୍ୟ ସେତେବେଳେ ବଳି ମହାରାଜ ସ୍ୱର୍ଗ ଆକ୍ରମଣ କରିନଥିଲେ ତା ପର ଘଟଣା, କିନ୍ତୁ ଦେବତାମାନେ ଦୁର୍ବଳ ହେଇଯାଇଛନ୍ତି, ଅସୁରମାନେ ସ୍ୱର୍ଗକୁ ଆକ୍ରମଣ କରିକିରି ଜୟ କରିନେଇଛନ୍ତି ଏବଂ ଦେବତାମାନେ ଯାଇ ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି କେମିତି ଏଥିରୁ ଉଦ୍ଧାର ପାଇବେ, କେମିତି ତାଙ୍କ ସ୍ୱର୍ଗରୁ ସେମାନେ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା ଶିବ ଏମାନେ ସବୁ ଯାଇକି ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚନ୍ତି ଏବଂ ବିଷ୍ଣୁ ତାକୁ କହିଛନ୍ତି ତମେ ସମୁଦ୍ର ମନ୍ଥନ କର, ଯୋଉ ସମୁଦ୍ର ମନ୍ଥନ କଲେ ତମେ ଅମୃତ ପ୍ରାପ୍ତ ହବ, ଏଇ ଅମୃତ ଦ୍ୱାରା ତମେ ଅସୁରମାନଙ୍କୁ ପୁଣି ଜିତି ଯାଇପାରିବ। ତେଣୁ ସେଇ ସମୁଦ୍ର ମନ୍ଥନ ସେ ସେତେବେଳେ ଭଗବାନଙ୍କର ଜଣେ ଅବତାର ଥିଲେ ସେ ହେଉଛନ୍ତି ଅଜିତ, ଭଗବାନ ସେଠି ଅଜିତ ଅଛନ୍ତି, ଭଗବାନ ନିଜକୁ ବିସ୍ତାର କରିକି କୁର୍ମ ରୂପରେ ବିସ୍ତାର କରିଛନ୍ତି। ଯେ ମନ୍ଦର ପର୍ବତ ଆସିଛନ୍ତି ମନ୍ଦର ପର୍ବତ ଯେତେବେଳେ ମନ୍ଥନ ହଉଥିଲା ସେତେବେଳେ ମନ୍ଦର ପର୍ବତ ସେ ସମୁଦ୍ରରେ କ୍ଷୀର ସମୁଦ୍ରରେ ତଳକୁ ପଡି ଚାଲିଯାଇଛି, ତେଣୁ ଭଗବାନ କଚ୍ଛପ ରୂପରେ ସେ ମନ୍ଦର ପର୍ବତକୁ ଉତ୍ଥାନ କରିଛନ୍ତି ଉପରକୁ ଉଠେଇଛନ୍ତି ଏବଂ ପୁଣି ଭଗବାନ ନିଜକୁ ଅବତାର ବିସ୍ତାର କରିକି ସେ ମନ୍ଦର ପର୍ବତ ଉପରେ ମଧ୍ୟ ରହିଛନ୍ତି, ସେ ମନ୍ଦର ପର୍ବତ ଧାରଣ କରିଛନ୍ତି ଏବଂ ଭଗବାନ ଯେତେବେଳେ ଦେବତାମାନେ ଏବଂ ଅସୁରମାନେ ଯେତେବେଳେ ସମୁଦ୍ର ମନ୍ଥନ କରୁଥିଲେ ମନ୍ଦର ପର୍ବତକୁ ମନ୍ଥନ କରୁଥିଲେ ଭଗବାନ ନିଜେ ଦେବତାମାନଙ୍କ ପାଖରେ ରହିକି ମନ୍ଥନ କରୁଛନ୍ତି। ଅସୁରମାନେ ଗୋଟେ ସାଇଡ୍ ରହିଛନ୍ତି, ସେ ଯୋଉ ଅନନ୍ତନାଗ ତୁ ରସି ରୂପେ ବ୍ୟବହାର କରୁଛନ୍ତି। ଅନନ୍ତନାଗଙ୍କର ମୁଖ ପଟେ ରହିଛନ୍ତି ଅସୁରମାନେ ଏବଂ ଲାଞ୍ଜ ପଟେ ରହିଛନ୍ତି ଦେବତା ମାନେ, ତା ଦେହରେ ସ୍ୱୟଂ ଭଗବାନ ଅଜିତ ବିଷ୍ଣୁ ମଧ୍ୟ ସେଠି ରହିଛନ୍ତି। କିନ୍ତୁ ଯେତେବେଳେ ପ୍ରଥମେ ବିଷ ନିର୍ଗତ ହେଉଛି ସେତେବେଳେ ଭଗବାନ ସ୍ୱୟଂ ଆସି ପହଞ୍ଚାଉଛନ୍ତି ଶିବଜୀଙ୍କ ପାଖରେ। ତେଣୁ ଶିବଜୀଙ୍କୁ ଏଇ ଯୋଉ ଯଶ ପ୍ରଦାନ କରିବା ପାଇଁ ଶିବଜୀଙ୍କର ଗୋଟେ ନାମ ହେଉଛି ନୀଳକଣ୍ଠ। ଆମ ଭାଗବତ ବର୍ଣ୍ଣନା କରାଯାଇଛି, ଆମେ ସେ କଥା କହିବା ଯେ ପ୍ରକୃତରେ ଯେତେବେଳେ ସମସ୍ତ ଦେବତାମାନେ ବିଷ୍ଣୁଙ୍କ ସହିତ ବ୍ରହ୍ମା ସମସ୍ତେ ଆସି ଶିବଜୀ ପ୍ରାର୍ଥନା କରୁଛନ୍ତି ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ସେତେବେଳେ ସେ ସତୀକୁ କହୁଛନ୍ତି, କହିଲେ ଦେଖ ଏ ସତୀ, ଦେଖ ଏମାନେ ସବୁ ଯୋଉ ବର୍ତ୍ତମାନ ଏ ସମସ୍ତ ଲୋକମାନଙ୍କର ବହୁତ ସଙ୍କଟ ଆସି ଉପସ୍ଥିତ ହେଇଛି। ଏ ଯୋଉ ହଳହଳ ବିଷ ଘାତ ହେଇଛି, ଏ ବିଷରୁ ସେମାନେ ମୁକ୍ତି ପାଇପାରିବେ ନାହିଁ, ସମସ୍ତେ ମୃତ୍ୟୁବରଣ କରିବେ। ତେଣୁ ବର୍ତ୍ତମାନ ମୁଁ ଏଇ ବିଷକୁ ପାନ କରିବି। ଭଗବାନ ଶିବଜୀ ବିଷକୁ ପାନ କରିଛନ୍ତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ମହାରାଜ ଯେତେବେଳେ ସମୁଦ୍ର ମନ୍ଥନ ଲୀଳାଟି ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ କହୁଛନ୍ତି, ହେ ପରୀକ୍ଷିତ ମହାରାଜ, ତପ୍ୟନ୍ତି ଲୋକ ତା ପାଇଁ ସାଧବ ପ୍ରାୟଶ ଜନା। ଯେଉଁମାନେ ସାଧୁ ବ୍ୟକ୍ତି ଶିବଜୀ କିଭଳି ଲୋକମାନଙ୍କର ମଙ୍ଗଳ କରୁଛନ୍ତି, ଶିବର ନାମ ହଉଛି ମଙ୍ଗଳ, ଶିବଜୀ ଅର୍ଥ ସମସ୍ତଙ୍କର ମଙ୍ଗଳ ସେ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ତପ୍ୟନ୍ତି ଲୋକ ତା ପାଇଁ ସାଧବ ପ୍ରାୟଶ ଜନା। ଏ ଯୋଉ ଲୋକମାନେ ସାଧାରଣତଃ ପରମାରାଧନ ତଦ୍ଧି ପୁରୁଷାଶାତ୍ମନି, ଇଏ ହଉଛି ଭଗବାନଙ୍କର ଶ୍ରେଷ୍ଠ ଆରାଧନା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ଇଏ ହଉଛି ଶ୍ରେଷ୍ଠ ଆରାଧନା। କୋଉଟା ନା, ଯଦି ଆମେ ଲୋକମାନଙ୍କର ମଙ୍ଗଳ କରିପାରିଲେ ତାହେଲେ ସେଇଟା ହଉଛି ଶ୍ରେଷ୍ଠ ଆରାଧନା। ସମସ୍ତ ଲୋକମାନେ ଏଇଭଳି ଭାବରେ ବିଭିନ୍ନ ଦୁଃଖ କଷ୍ଟରେ ଦଗ୍ଧୀଭୂତ ହଉଛନ୍ତି। ଭୌତିକ ଜଗତ କହିଲେ ଆଧ୍ୟାତ୍ମିକ, ଆଦି ଦୈବିକ ଏବଂ ଆଦି ଭୌତିକ ତ୍ରିତା ଉପରେ ସମସ୍ତେ ଦଗ୍ଧୀଭୂତ ହଉଛନ୍ତି। ତେଣୁ ସେଇ ଲୋକମାନଙ୍କୁ କେମିତି ଆମେ ତ୍ରିତା ଉପରେ ମୁକ୍ତ କରିପାରିବା ସେଇଟା ହଉଛି ସବୁଠାରୁ ଶ୍ରେଷ୍ଠ ମଙ୍ଗଳକର କାର୍ଯ୍ୟ। ତତ୍ସତି ଲୋକ ତା ପାଇଁ ନ, ସମସ୍ତ ଲୋକମାନେ ଏଇ ତ୍ରିତା ଉପରେ ଦଗ୍ଧୀଭୂତ ହଉଛନ୍ତି। ତେଣୁ ଯେଉଁମାନେ ବୈଷ୍ଣବ, ଯେଉଁମାନେ ସାଧୁ, ସେମାନେ ଏଇ ଭଗବାନଙ୍କର ନାମ ପ୍ରଚାର ମାଧ୍ୟମରେ, ଭଗବାନଙ୍କର କଥା ପ୍ରଚାର ମାଧ୍ୟମରେ ସେମାନଙ୍କୁ ଏଇ ତ୍ରିତା ଉପରେ ମୁକ୍ତ କରନ୍ତି। ତେଣୁ ଇଏ ହଉଛି ଶ୍ରେଷ୍ଠ ଆରାଧନା, ପରମା ଆରାଧନା ତଦ୍ଧି, ଇଏ ହଉଛି ଶ୍ରେଷ୍ଠ ଆରାଧନା। ଯୋଉ ଆରାଧନା ଦ୍ୱାରା କହୁଛି ପୁରୁଷସ୍ୟା କ୍ଷୀଳାତ୍ମନି, ଭଗବାନଙ୍କର ଯିଏକି ଅଖିଳ ସମସ୍ତ ଲୋକର ହଉଛନ୍ତି ସେ ଆତ୍ମା, ସେ ହଉଛନ୍ତି ଅନ୍ତର୍ଯ୍ୟାମୀ ପୁରୁଷ, ସିଏ ତାଙ୍କର ପରମ ଆରାଧନା ଏଇଭଳି ଭାବରେ ହଉଛି ଯଦି ଆମେ ଲୋକମାନଙ୍କର ମଙ୍ଗଳ କରିପାରିବା। ତେଣୁ ଶିବଜୀ ସେ କଥା କହିକିରି ସମସ୍ତ ହଳହଳ ବିଷୟକୁ ଟିକେ ପାନ କରିଛନ୍ତି। କିନ୍ତୁ ଶିବଜୀଙ୍କର ଶକ୍ତି ରହିଛି, ଯୋଉ ଶକ୍ତି ଫଳରେ ସେ ତାଙ୍କର ସେଇ ବିଷକୁ ତାଙ୍କର ପେଟ ଭିତରକୁ ଛାଡି ନାହାନ୍ତି। କାହିଁକି ନା ତାଙ୍କର ପେଟ ଭିତରେ ଆମେ ସମସ୍ତେ ରହିଛେ, ସମସ୍ତ ଜୀବ ରହିଛନ୍ତି। କିନ୍ତୁ ପ୍ରଥମେ କହିଲି ସେ ହଉଛନ୍ତି ଆମର ପିତା, ଆମେ ସବୁ ତାଙ୍କ ଠାରୁ ଆସୁଛେ। ତେଣୁ ସେ ଯଦି ତାଙ୍କର ସେଇ ଯୋଉ ବିଷ ପାନ କଲେ ସେ ଭିତରକୁ ଛାଡ଼ିଦେବେ, ତାହେଲେ ସମସ୍ତ ଲୋକ ପୁଣି ମୃତ୍ୟୁବରଣ କରିବେ। ତେଣୁ ଶିବଜୀଙ୍କର ଶକ୍ତି ରହିଛି, ଏତେ ଶକ୍ତି ରହିଛି ଯେ ସେ ସମସ୍ତ ବିଷକୁ, ମହା ବିଷକୁ ଗୋଟେ କରତଳ କରିଦେଲେ, ଗୋଟେ ଆଞ୍ଜୁଳିରେ ଧାରଣ କରିଦେଇ ପାରିଲେ। ଏ ଜୀବଜୀ ଶିବଜୀଙ୍କର ଆମର ପ୍ରଭୁ ଆନାଉନ୍ସ କରିଥିଲେ, ସେ ହଉଛନ୍ତି ଯୋଗେଶ୍ୱର, ସେ ତାଙ୍କର ଯୋଗ ରହିଛି, ଯୋଗ ଶକ୍ତି ରହିଛି, ଯୋଉ ଫଳରେ ଏତେ ହଳାଳ ବିଷ ଯାହା ସମଗ୍ର ବ୍ରହ୍ମାଣ୍ଡ ବ୍ୟାପି ଯାଉଥିଲା ତାକୁ ସେ ଗୋଟିଏ ଆଞ୍ଜୁଳିରେ ନିବଦ୍ଧ କରିଦେଲେ, ତାଙ୍କର ସେ ଯୋଗ ଶକ୍ତି ରହିଛି। ଏବଂ ସେ ଯେତେବେଳେ ସେ ବିଷକୁ ପାନ କରୁଛନ୍ତି, ସେ ବିଷ ପାନ କରି ତାଙ୍କର କଣ୍ଠରେ ଧାରଣ କରିଛନ୍ତି, ତେଣୁ ତାଙ୍କର କଣ୍ଠ ଶୋଭିତ ହଉଛି, ନୀଳକଣ୍ଠରେ ପରିଣତ ହେଇଯାଇଛନ୍ତି। ତେଣୁ ସାଧାରଣତଃ ଲୋକମାନେ ଏଇଟାକୁ ଦିଅନ୍ତି, ଉଦାହରଣ ଦିଅନ୍ତି, ଶିବଜୀ ବିଷ ପାନ କରିଥିଲେ ଆମେ ଯୋଉ ବିଷାଦ୍ରବ ସବୁ ରହିଛି ସେ ବିଷାଦ୍ରବ ପାନ କରିବା। କିନ୍ତୁ ଶିବଜୀ ଯୋଉ ଜାଣିପାରୁନାହାନ୍ତି ଯେ ଶିବଜୀ ଯୋଉ ବିଷ ପାନ କଲେ ଆମେ ବିଷ ପାନ କରିପାରିବେ ନା, ଶିବଜୀ କୌଣସି ନିଶା ପାନ କରିନାହାନ୍ତି, କିନ୍ତୁ ଶିବଜୀଙ୍କର ବାହି ଦେଇକିରି ଆମେ ନିଶା ପାନ କରୁଛେ, ଚିଲମ ଟାଣୁଛେ ବା ଗଞ୍ଜେଇ ଟାଣୁଛେ। ତେଣୁ ଇଏ ହଉଛି ଗୋଟେ ପ୍ରକୃତରେ ଯୋଉ କଣ ପାପର ଗୋଟେ ସ୍ଥାନ, ଦ୍ୟୁତ ପାନ ସ୍ତ୍ରୀ ସୁନା, ପାନ କରି ଯେତେ ନିଶାଦ୍ରବ୍ୟ ଅଛି ଇଏ ଗୋଟେ ପାପର ସ୍ଥାନ। ବୈଷ୍ଣବମାନଙ୍କ ଯଥା ସମ୍ଭୁ, ସିଏ ହଉଛନ୍ତି ବୈଷ୍ଣବ, ବିଷ୍ଣୁ ଯିଏ କହିଲେ ସେ ଭଗବାନଙ୍କର ଆରାଧନା କରନ୍ତି, ଭଗବାନଙ୍କର ଯିଏ ଆରାଧନା କରନ୍ତି ସେମାନେ ପବିତ୍ର, ଭଗବାନ ଯେଭଳି ପବିତ୍ର ଭଗବାନଙ୍କର ଭକ୍ତମାନେ ମଧ୍ୟ ସେଭଳି ଭାବେ ପବିତ୍ର। ତେଣୁ ଇଏ ସବୁ ଅପବିତ୍ର ସ୍ଥାନରେ ସେମାନେ ରହିବେନି, ଯତ୍ର ଅଧର୍ମ ଚତୁର୍ବିଧା ଏସବୁ ଅପବିତ୍ର ସ୍ଥାନ ଯେଉଁ କ୍ରୀଡ଼ା ହଉଛି ମଦ୍ୟପାନ ହଉଛି ବା ଗଞ୍ଜେଇ ଭାଙ୍ଗ ଏସବୁ ସେବନ ହଉଛି ଏ ଅପବିତ୍ର ସ୍ଥାନ ଇଏ ହଉଛି ଅଧର୍ମର ସ୍ଥାନ ଏଠି ଆମେ କେମିତି ଜଣେ ଭଗବାନଙ୍କର ଭକ୍ତ କେମିତି ଏଠି ରହିପାରିବ ତେଣୁ ଶିବଜୀଙ୍କ ଦାୟ ଦେଇକିରି ଏ ଯୋଉମାନେ ନିଶା ଦ୍ରବ୍ୟ ସେବନ କରୁଛନ୍ତି ଏଟା ହଉଛି ବହୁତ ବଡ ଶିବଜୀଙ୍କ ପ୍ରତି ବହୁତ ଅପରାଧ କରାଯାଉଛି ତେଣୁ ସେଇ ଶିବଜୀଙ୍କର ବହୁତ ମହିମା ରହିଛି ତେଣୁ ଆମେ ଆମେ ଦୁଇ ମିନିଟ ଭଗବାନ କଥା କୀର୍ତ୍ତନ କରିବା ଶିବଜୀଙ୍କ ବିଷୟରେ ଜାଣିବା ପାଇଁ ଆପଣମାନେ ଭାଗବତମର ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବହୁତ ତତ୍ତ୍ୱ ରହିଛି ଶିବଜୀଙ୍କର ଭାଗବତମରେ ମୂଳରୁ ଶେଷ ଯାଏ ଭଗବାନ ଶିବଜୀଙ୍କର ତତ୍ତ୍ୱ ସବୁ ରହିଛି ତେଣୁ ଅନ୍ତତଃ ଚତୁର୍ଥ ଅଧ୍ୟାୟରେ ଆପଣ ଦେଖିବେ କେମିତି ଦକ୍ଷ ସହିତ ତାଙ୍କର ପଡି ହେଇଛି ଏବଂ ତାଙ୍କର ପତ୍ନୀ ସତୀଦେବୀ କେମିତି ନିଜକୁ ଆହୁତି ଦେଇଛନ୍ତି ନିଜ ଶରୀରକୁ ଆହୁତି ଦେଇଛନ୍ତି ଏବଂ ଶିବଜୀ କେମିତି ପ୍ରଳୟ କରିଛନ୍ତି ଦକ୍ଷଙ୍କୁ ହତ୍ୟା କରିଛନ୍ତି ତାପରେ ଦେବତାମାନେ ଯାଇକି ତାଙ୍କୁ ସ୍ତୁତି କରିଛନ୍ତି ଯାହାଫଳରେ କି ପୁଣି ସେ ଦକ୍ଷଙ୍କୁ ଜୀବନଦାନ କରିଛନ୍ତି ଏଭଳି ଭାବରେ ଶିବଜୀଙ୍କର ବହୁତ ଭାଗବତମରେ ଯଶ ସବୁ ରହିଛି ବିଶେଷ ଭାବରେ ଚତୁର୍ଥ ସ୍କନ୍ଧ ଚବିଶ ଅଧ୍ୟାୟରେ ଶିବଜୀ ଏ ଯୋଉ ଦଶ ଜଣ ପ୍ରଚେତା ଅଛନ୍ତି ଯେ କି ପ୍ରାଚୀନ ଭରିଙ୍କ ପୁତ୍ର ସେ ପ୍ରଚେତାଙ୍କୁ ଶିବଜୀ ଗୋଟେ ଶିକ୍ଷା ଦେଇଛନ୍ତି ତାକୁ ରୁଦ୍ର ଗୀତା ବୋଲି କୁହାଯାଉଛି ଆମେ ଭାବୁଛୁ ସେ ରୁଦ୍ର ଗୀତା ବିଷୟରେ କହିବୁ ବୋଲି କିନ୍ତୁ ଆମର ତ ସମୟ ହେଲାନି ତେଣୁ ଆମେ କହିପାରିଲୁନି ଯଦି ଆପଣମାନେ ଚାହାନ୍ତି ଏଇ ରୁଦ୍ର ଗୀତା ଏଇ ଭାଗବତ ଚତୁର୍ଥ ସ୍କନ୍ଧ ଆମଠୁ ଗ୍ରହଣ କରିପାରିବେ ତାହେଲେ ଚବିଶ ଅଧ୍ୟାୟରେ ଏଇ ରୁଦ୍ର ଗୀତା ବର୍ଣ୍ଣନା କରାଯାଇଛି ରୁଦ୍ରଙ୍କର ଭଗବାନ ଯେଉଁଭଳି ଭାବରେ ଭଗବତ ଗୀତା କହିଛନ୍ତି ସେଭଳି ଭାବେ ରୁଦ୍ର ତାଙ୍କର ଭଗବାନଙ୍କ ସ୍ତୁତି ଗାନ କରିଛନ୍ତି ତାକୁ ରୁଦ୍ର ଗୀତା ବୋଲି କୁହାଯାଉଛି ଭାଗବତ ଚତୁର୍ଥ ସ୍କନ୍ଧର ଚବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୋଉ ସ୍ତୁତିକୁ ଯୋଉ ରୁଦ୍ର ଗୀତାକୁ ପାଠ କରିକି ପ୍ରଚେତାମାନେ ଭଗବାନଙ୍କୁ ଦର୍ଶନ ପ୍ରାପ୍ତ ହୋଇଥିଲେ ତେଣୁ ଏହିଭଳି ଭାବରେ ଶିବଜୀଙ୍କର ଅନନ୍ତ ମହିମା ଅଛି ଆମେ କହିଲେ ଯେ ବୈଷ୍ଣବମାନଙ୍କ ଯଥା ସମ୍ଭୁ ବୈଷ୍ଣବମାନଙ୍କ ଭିତରେ ଭଗବାନଙ୍କର ଏଭଳି ତତ୍ତ୍ୱ ଯେ ଭଗବାନଙ୍କର ବିସ୍ତାର ମଧ୍ୟ ଭଗବାନଙ୍କୁ ସ୍ତୁତି କରନ୍ତି ତାଙ୍କର ସେବା କରନ୍ତି ଭଗବାନ ଯେ କହିଲେ ପରମ ମୂଳ ଭଗବାନ ହଉଛନ୍ତି କୃଷ୍ଣ ତାଙ୍କଠାରୁ ଯୋଉ ବିସ୍ତାର ଅଛନ୍ତି ବଳରାମ ସେ ବଳରାମ ମଧ୍ୟ ଭଗବାନଙ୍କର ସେବା କରୁଛନ୍ତି ଦଶ ଉପାୟରେ ଦଶରଥ ଭାବରେ ଭଗବାନଙ୍କ ସେ ସେବା କରୁଛନ୍ତି ତେଣୁ ସମସ୍ତେ ଭଗବାନଙ୍କର ସେବା କରୁଛନ୍ତି ତେଣୁ ଭଗବାନଙ୍କର ଯଦିଓ ବିସ୍ତାର ଶିବଜୀ ସେ ମଧ୍ୟ ସେଇ ଭଗବାନଙ୍କର ସେବାରେ ନିଯୁକ୍ତ ରହିଛନ୍ତି ତେଣୁ ସବୁବେଳେ ସେ ଭଗବାନଙ୍କ ନାମ ଗାନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ତେଣୁ ଅନ୍ତିମରେ ଆମେ ଦୁଇ ମିନିଟ ଏ ଭଗବାନଙ୍କ ନାମ କୀର୍ତ୍ତନ କରି ଆମେ କଥା କହିଛୁ ହରେ କୃଷ୍ଣ
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare. Hare Krishna, Hare Krishna, Krishna Krishna, Hare Hare.
धाम की जय, नवदीप धाम की जय, जगन्नाथपुरी।